ॐ नमो भगवते वासुदेवाय। श्रीमद्भागवत एकादश स्कंध तृतीय अध्याय। शुक उवाच एमन्ते विदेहराजन मने विचारि तत्त्वज्ञान आनन्दे शिरे कर देई बोलई निस्तरिलि मोहि। तुम्भे निर्मल जोगी गण कहिबा भकत लक्षण कि रूपे भ्रमन्ति जगते कृष्ण भजन अनुमते कि बा कहन्ति वाक्य सार कि धर्म करन्ति आचार ताहांकु जानिबा के मन्ते कह संशय मोर चिते। हरि हरि बोल। हरि उवाच। हरि बोलन्ति ताहा शुणि शुण विदेह नृपमणि। कृष्ण भकत ए संसारे प्रचरे त्रिविध प्रकारे उत्तम मध्यम प्राकृत जाहार लक्षण जे मन्त ताहा कहिबा शुण। एबे राजन पचारिलु जेबे सकल देहे नारायण बसन्ति अनादि कारण से नारायण देह गते बसन्ति भाव अनुमते ए भावे दृढ़ जार मन से प्राणी भकत उत्तम ईश्वर ठारे प्रेम करे मित्र भावना साधु ठारे करुणा अज्ञान लोकरे करे उपेक्षा शत्रु ठारे से भक्त मध्यम अटई जेणु से भेदकु देखई प्रतिमा ठारे श्रद्धा बही हरि पूजा कु जे करई न सेबे विष्णुर सेवक इतर मणे अन्य लोक ताकु प्राकृत बोली कही तथापि भक्त से बोलाई इंद्रिय द्वारे अर्थ मान ग्रहण कले हैं जे जन काहाकु द्वेष न करई किछि हि हरस नु होई सकल विष्णु माया मणि उत्तम भक्ते ताकु गणी देहर जन्म मृत्यु दुई संसार धर्म ए बोलाई इंद्रिय मानकर श्रम प्राण रक्षुधा तृषा धर्म। हरि हरि बोल। मनर भय बुद्धि धर्म तृष्णा एणे जे नोहि भ्रम हरिंकु स्मरण करई उत्तम भागवत सेहि जाहार काम कर्म बेनी बासना मिसी हुए तिनि चित्तरे नुहई संभव आश्रय एका वासुदेव उत्तम भक्त से बोलाई सुण राजन मन देई जन्म कर्मे जार मन एघेने देहे अभिमान स्वजाति कुल धर्म वर्ण ए अहंकारे नोहे छ ପ୍ରସନ୍ନ ଉତ୍ତମ ଲକ୍ଷଣ ଏ ଜାଣି ଭକତ ମଧ୍ୟ ପରିମାଣୀ ଯାହାର ସୁତ ବିତ୍ତ ଦେହେ ପର ଆପଣା ବୁଦ୍ଧି ନୋହେ ସକଳ ଜୀବେ ସମ ବୁଦ୍ଧି ଉତ୍ତମ ଭାବ ଏ ପ୍ରସିଦ୍ଧି ସିଦ୍ଧ ଯୋଗୀନ୍ଦ୍ର ମୁନିଗଣ ସେବନ୍ତି ଯେ ହରି ଚରଣ ଭବ ବିରଞ୍ଚି ଯାର ପାଦେ ଧ୍ୟାନେ ଚିନ୍ତନ୍ତି ଅପ୍ରମାଦେ ସେ ପ୍ରଭୁ ପାଦ ନିତ୍ୟ ଚିନ୍ତି ଲବ ନିମିଷ ନ ଛାଡ଼ନ୍ତି ହରି ହରି ବୋଲ ଏ ତିନି ଭୁବନ ସମ୍ପତ୍ତି ହେଳେ ହେ ତହୁ ନ ଚଳନ୍ତି ନୁହନ୍ତି ମାୟାରେ ମୋହିତ ସେ ପ୍ରାଣୀ ମହାଭାଗ୍ୟବନ୍ତ ବିଷ୍ଣୁ ଭକତେ ସେ ପ୍ରଧାନ ନିସ୍ତରେ ତାକୁ ଦେଖି ଜନ କେବେ ହେ ନୋହେ ମତି ଭ୍ରମ ସେ ପ୍ରାଣୀ ନାରାୟଣ ସମ କୃଷ୍ଣର ପାଦ ନଖ ପନ୍ତି ଚନ୍ଦ୍ର କିରଣ ପ୍ରାୟ ଜ୍ୟୋତି ସେ ଯାର ହୃଦରେ ପ୍ରକାଶେ ଅଶେଷ ଘୋର ତମ ନାସେ ସେ ଭକ୍ତ ଉତ୍ତମ ଲକ୍ଷଣ ମଧ୍ୟମ ଭାବ କହୁ ଶୁଣ ଈଶ୍ୱର ପାଦେ ଆଶ୍ରେ କରି ଭକତେ ସମ ବୁଦ୍ଧି କରି ସଂସାର ମଧ୍ୟ ଯେତେ ଜନ ସମସ୍ତ ହୃଦେ ଭଗବାନ ସଦ ଅସଦେ କ୍ରୀଡ଼ା କରି ଭାବ ଭାବନ ବିଚାରି ସେ ପ୍ରାଣୀ ଭାବେ ଦୟା କରେ ଅହଂ ପଣ୍ଡିତ ହେତୁ ଧରେ ସେ ପ୍ରିୟା ପ୍ରିୟ ଶତ୍ରୁ ମିତ୍ର ଏ ସର୍ବକୃଷ୍ଣର ଚରିତ ଏଣେ ନ ହୋଇ ଅହଂକାରୀ ମନରେ ଗୁଣ ଦୋଷ ଧରି ମିତ୍ରେ ନ ଧରେ ଗୁଣେ ଦୋଷ ଘେନି ଆପଣା ଶ୍ରେଷ୍ଠ ଅଂଶ କର୍ମ କରଇ ବିଧି ମତେ ଫଳ ଆକାଂକ୍ଷା କରି ଚିତେ ବସ୍ତୁ ଭେଦରେ କରେ ଶ୍ରମ ଏଣୁ ସେ ବୋଲାଇ ମଧ୍ୟମ ପ୍ରାକୃତ ଭାବ ଏବେ ଶୁଣ ଯେବେ ସେ ବୈ ନାରାୟଣ କେବଳ ଲୌକିକ ମତେ ଶ୍ରଦ୍ଧା ନ ଥାଇ ଅନ୍ତର୍ଗତେ ନ ସେବେ ବିଷ୍ଣୁର ସେବକ ଇତର ଦେଖେ ଅନ୍ୟ ଲୋକ ମନରେ ଅହଙ୍କାର ଭରି ଦଣ୍ଡେ ବିଚାରେ ଭକ୍ତି କରି ଏହା ପ୍ରାକୃତ ବୋଲି କହି ତଥାପି ଭକ୍ତ ସେ ବୋଲାଇ ଏଣୁ ଯେ ଚିତେ ଭାବେ ଭଜେ ହରିତା ହୃଦୟ ନତେଜେ ସେହି ରଜୁରେ ତା ଚରଣ ହୃଦରେ କରଇ ବନ୍ଧନ ଚିତେ ଚିନ୍ତିଲେ କ୍ଷଣ ମାତ୍ର ହରଇ ଅଶେଷ ଦୂରିତ ସେ ହରି ପାଦ ହୃଦେ ଧରି ଭକତ ଦୁସ୍ତରୁ ନିସ୍ତରି ଶୁଣ ବି ଦେହ ନରପତି ତ୍ରିବିଧ ବୈଷ୍ଣବ ଗତି ଏକାଦଶରେ କୃଷ୍ଣ ରସ କହି ଜଗନ୍ନାଥ ଦାସ ଭାବେ ଏକାଦଶରେ କୃଷ୍ଣ ରସ ଭାବେ କହି ଜଗନ୍ନାଥ ଦାସ ହରି ହରି ବୋଲ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଏକାଦଶ ସ୍କନ୍ଧେ ତ୍ରିବିଧ ବୈଷ୍ଣବ କଥନଂ ନାମ ତୃତୀୟ ଅଧ୍ୟାୟ।